ଆଜ୍ଞା ନମସ୍କାର, ମୁଁ ନୟନୀ ସାହୁ, ତାରିଣୀ ବସ୍ତି 62 ନମ୍ବର ୱାର୍ଡ ବାସିନ୍ଦା। ଏଠି ମୁଖ୍ୟତଃ ଡ୍ରେନ୍ ସମସ୍ୟା ହେଉଛି। ଡ୍ରେନ୍ ଲାଗି ଲୋକଙ୍କର ବହୁତ ଅସୁବିଧା। ଘରର ଅପରିଷ୍କାର ପାଣି ଛାଡ଼ିବା ହେତୁ ବହୁତ ଆବର୍ଜନା ହେଉଛି। ତେଣୁକରି ଡ୍ରେନ୍ ସମସ୍ୟାଟା ଦୂର ହେଲେ ଆପଣଙ୍କ ପାଖରେ ଫେରାଇ ଦେବୁ।
ଏଇ ସେ ଦୁଇଟା କିଲୋମିଟର ଦିଅ।